ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 18 ତାରିଖ ଦିନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17 ନମ୍ବର କିସ୍ତି ଦେବେ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ଗୁଣାତ୍ମକ ସେବା ଦେବାକେ ଦେଲେ ନିର୍ଦ୍ଦେଶ। ଆଇବା ମାସ ପହିଲାନୁ କାର୍ଯ୍ୟକାରୀ ହେବା ନୂଆ ଫୌଜଦାରୀ ଆଇନ। ନୂଆ ଆଇନ ବାବଦେ ସଚେତନତା ଲାଗି ସରକାରୀ ସ୍ତରରେ କରାଯାଉଛି ଭିନ୍ ଭିନ୍ କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ବିମାନ ଥି ଓଡ଼ିଶା ଆସିଲା କୁଏତ ଅଗ୍ନିକାଣ୍ଡ ଥି ଜୀବନ ଯାଇଥିବା 2 ଓଡ଼ିଆଙ୍କର ମର ଶରୀର। ଆଉ କୃଷିଭିତ୍ତିକ ଗଣପର୍ବ ରଜର 2 ନମ୍ବର ଦିନେ ଆଜି ପାଳିତ ହେଉଛି ରଜ ସଂକ୍ରାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 18 ତାରିଖ ଦିନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ବର କିସ୍ତି ଦେବେ। ଉତ୍ତରପ୍ରଦେଶର ବାରାଣାସୀଠାରେ ହେବାର୍କେ ଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ଅଧିକା ହିତାଧିକାରୀମାନଙ୍କ ଏକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେବେ। ଏ ବାବଦେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍। ସେ କହିଛନ୍ତି ଯେ 2019 ମସିହା ଫେବୃୟାରୀ 24 ତାରିଖ ଦିନ କିଷାନ ସମ୍ମାନ ନିଧି ଯୋଜନା ମୂଲ ହୋଇଥିଲା। ସବୁପ୍ରକାର ଚାଷୀଙ୍କୁ ଆର୍ଥିକ ସାହସ ଦେବାର ଏହି ଯୋଜନାର ମୂଳ ଲକ୍ଷ୍ୟ ଆଏ। ଏହି ଯୋଜନାଥି 3 ଖେପେ ଚାଷୀମାନଙ୍କୁ ବଛରକ 6,000 ଟଙ୍କା ଦିଆଯାଉଛି। ଏତକ 11 କୋଟିରୁ ଅଧିକା ଚାଷୀଙ୍କୁ 3,00,000 କୋଟିରୁ ଅଧିକା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବାରାଣାସୀନ ହେବାର୍କେ ଥିବା ସମାରୋହଟି ଦେଶର 30,000 ଅଧିକା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯିବା। ଚାଷକାନ୍ଥି ଚାଷୀମାନଙ୍କୁ ସାହାଯ୍ୟ କରବାର ଲାଗି ମହିଳାମାନଙ୍କୁ କୃଷି ସଖୀ ଭାବେ ନିଯୁକ୍ତ କରାଯାଇଛି। ସେଥିଲାଗି ଏମାନେ ବଛରକ 60,000-80,000 ଟଙ୍କା କମେଇ ପାରୁଛନ୍। ଓଡ଼ିଶା ସହିତ 12 ରାଜ୍ୟ କୃଷି ସଖୀ କାର୍ଯ୍ୟକ୍ରମ ଚାଲୁଛି। ଏତକ 70,000 କୃଷି ସଖୀ ଭିତରୁ 34,000 କୃଷି ସଖୀଙ୍କୁ ସରକାରୀ ପ୍ରମାଣପତ୍ର ଦିଆଯାଇଛି। ଏ ଅବସରରେ ଦେଶର 50 କୃଷି ବିଜ୍ଞାନ କେନ୍ଦ୍ରନ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏ ଜାଗାମାନଙ୍କେ କେନ୍ଦ୍ରମନ୍ତ୍ରୀମାନେ ଯାଇକରି ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ଚାଷୀମାନଙ୍କୁ ସଚେତନ କରାବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍। ଏହି ସମୀକ୍ଷା ବୈଠକ ନ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାର ଉପରେ ଜୋର୍ ଦେଇଛନ୍। ଲୋକେ ଯେନ୍ତା ଅସୁବିଧାର ସମ୍ମୁଖୀନ ନାଇଁ ହୁଅନ୍ ସେଥିଲାଗି ସତର୍କ ରହିବାର୍କେ ସେ ପୁଲିସ୍ ଅଧିକାରୀମାନଙ୍କୁ କହିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆହୁରି କହିଛନ୍ତି ଯେ ପୁଲିସ୍ ଲୋକମାନଙ୍କୁ ଭଲ ପାଇଲେ ପୁଲିସ୍ ଉପରେ ଲୋକମାନଙ୍କର ବିଶ୍ୱାସ ବଢ଼୍ବା। ସେଥିଲାଗି ଥାନାକେ ଅଭିଯୋଗ କରବାର୍କେ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେବାର ଉପରେ ସେ ପୁଲିସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକ ଉତ୍ତରୁ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ପୁଲିସ୍ର ସ୍ଥିତି ଓ ଆଇନ ଶୃଙ୍ଖଳା ବାବଦେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି। ଇତାର ସହିତ ଆଇବା ଜୁଲାଇନୁ କାର୍ଯ୍ୟକାରୀ ହେବାର୍କେ ଥିବା 3 ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦେ ଭିଲ୍ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଦେଶେ ଆଇବା ମାସର ପହିଲାନୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଆଇନ କାର୍ଯ୍ୟକାରୀ ହେବା। ବ୍ରିଟିଶ ଅମଲନୁ ଚାଲିଆସୁଥିବା 3 ପୁରୁଣା ଆଇନକେ ବଦଳାଯାଇଛି। ଗଲାବଛର ଡିସେମ୍ବର ମାସେ ସଂଶୋଧିତ ନୂଆ ଆଇନ ଲାଗୁ କରବାର ଲାଗି ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଥିଲା। ଏତକେ ପୁରୁଣା ଆଇପିସି ଆର୍ ସିଆର୍ପିସି ଧାରା ଲାଗୁ ନାହିଁ ହୁଏ। ପୁରୁଣା ନିୟମଥି ଅପରାଧକେ ଗୁରୁତ୍ୱ ଦିଆଯାଉଥିବା ବେଳେ ନୂଆ ଆଇନଥି ଅପରାଧ ସାଙ୍ଗେ ନ୍ୟାୟ ବ୍ୟବସ୍ଥାକେ ଅଧିକା ଗୁରୁତ୍ୱ ଦିଆଯିବା। ଇତାର ଛଡ଼ା ମାନବାଧିକାର ତଦନ୍ତି ବୈଷୟିକ ଜ୍ଞାନ କୌଶଳ ବହୁଟେ ବ୍ୟବହାର ଉପରେ ଜୋର୍ ଦିଆଯିବା। ଏ ବାବଦେ ଲୋକମାନଙ୍କୁ ସଚେତନ କରବାର ଲାଗି ସରକାରୀ ସ୍ତରନ ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ଓଡ଼ିଶାନ ଜୁଲାଇ 1 ତାରିଖନୁ ନୂଆ ପୁଲିସ୍ ଆଇନ ଲାଗୁ କରବାର ଲାଗି ଭିନ୍ ଭିନ୍ କ୍ଷେପେ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ନୂଆ ଆଇନଥି କେତେଟା ଅପରାଧ କ୍ଷେତ୍ରଥି ଦଣ୍ଡାଦେଶକେ ଆଘନ୍ନୁ ଅଧିକା କଡ଼ା କରାଯାଇଛି। ଏହି ନୂଆ ଆଇନ ଜରିଏ ଭାରତୀୟ ନ୍ୟାୟ ବ୍ୟବସ୍ଥାଟି ପରିବର୍ତ୍ତନ ଆସିବା ବୋଲି ଆଶା କରାଯାଉଛି। ନିର୍ବାଚନ ଉତ୍ତରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଇବା 24 ତାରିଖ ଦିନ ମୁଲ୍ ହୋଇକରି ଜୁଲାଇ 3 ତାରିଖ ଦିନ ଶେଷ ହେବା। ଏହି 8-ଦିନିଆ ସ୍ୱତନ୍ତ୍ର ଅଧିବେଶନ ସମୟଥି ଜୁନ୍ 26 ବାଚସ୍କତି ନିର୍ବାଚନ ସହିତ ନୂଆ ନିର୍ବାଚିତ ସାଂସଦମାନେ ଶପଥ ନେବେ। ସେଆଡ଼େ ଆଇବା ଜୁଲାଇ 22 ତାରିଖନୁ ସଂସଦର ମୌସୁମୀ ଅଧିବେଶନ ମୁଲ୍ ହେବା। ସୂଚନା ଅନୁସାରେ ମୌସୁମୀ ଅଧିବେଶନ ଅଗଷ୍ଟ 9 ତାରିଖ ତକ ଚାଲ୍ବା। ଏହି ଅଧିବେଶନ ସମୟଥି 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବା। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ଜୁନ୍ 17 ତାରିଖ ତକ ଭିନ୍ ଭିନ୍ ମନ୍ତ୍ରଣାଳୟ ଆଉ ଅଲଗା ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ବିଚାର ବିମର୍ଶ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କୁଏତନ ଘଟିଥିବାର ଅଗ୍ନିକାଣ୍ଡଥି ଜୀବନ ଯାଇଥିବା ଦୁଇ ଓଡ଼ିଆଙ୍କର ମରଶରୀର ଆଜି ଓଡ଼ିଶାନ ପହଞ୍ଚିଛି। ଗୋଟିଏ ଖାସ୍ ବିମାନଥି ମୃତ ମହମ୍ମଦ ଜହୁର ଆର୍ ସନ୍ତୋଷ ଗୌଡ଼ଙ୍କର ମରଶରୀର ପହଞ୍ଚିଲା ଉତ୍ତରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଆଉ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶେଷ ଦର୍ଶନ କରିଥିଲେ। ଏହି ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକସନ୍ତପ୍ତ ପରିବାରକେ ସମବେଦନା ଜଣାଇଛନ୍। ମୃତକମାନଙ୍କର ପରିବାର ଲୋକ ଲାଗି ମୁଖ୍ୟମନ୍ତ୍ରୀ 4 ଲକ୍ଷ ଟଙ୍କା ଲେଖା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍। ବିଜେପି ସଭାପତି ମନମୋହନ ସାମଲ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଆଉ କାମଚଲା ବାଚସ୍କତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଭିଲ ଶେଷ ଦର୍ଶନ କରିଥିଲେ। ଦୁଇ ମୃତକଙ୍କର ମରଶରୀର ସେମାନଙ୍କ ପୈତୃକ ଗାଁକେ ପଠାଯିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫ ଇ ବଛର ଲାଗି ବାଲ୍ ସାହିତ୍ୟ ପୁରସ୍କାର ଆଉ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ଦିଆଯିବା। ସେ ଲେଖିଥିବା ଗପ କଳିକା ଲାଗି ଏହି ପୁରସ୍କାର ପାଇବେ। ସେନ୍ତା କଥାକାର ସଞ୍ଜୟ ପଣ୍ଡାଙ୍କୁ ତୁ ବାଇୟା ବହି ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଦିଆଯିବା। ପଦ୍ମ ପୁରସ୍କାର 2025 ମସିହା ଲାଗି ମନୋନୟନ ପତ୍ର ଆହ୍ୱାନ କରାଯାଉଛି। ଗୃହ ମନ୍ତ୍ରଣାଳୟ ତରଫ ସ୍ୱତନ୍ତ୍ର ଭାବେ କରାଯାଇଥିବା ୱେବ୍ସାଇଟ୍ ଜରିଏ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦ୍ମ ଆୱାର୍ଡସ୍ .gov.in ୱେବ୍ସାଇଟ୍ଟି ଅନ୍ଲାଇନ୍ ଜରିଏ ସେପ୍ଟେମ୍ବର 15 ତାରିଖ ତକ ଆବେଦନ କରାଯାଇପାରବା। ସେଆଡ଼େ ଅଫ୍ଲାଇନ୍ ଆବେଦନ କରିବାର ଲାଗି ୱେବ୍ସାଇଟ୍ଟି ମିଳୁଥିବା ଧାରିଜ୍ ଫର୍ମାଟ୍ଟି ମନୋନୟନ ପତ୍ର ଇମେଲ୍ ଜରିଏ ଭିଲ୍ ପଠାଯାଇପାରବା। ଅଫ୍ଲାଇନ୍ ଜରିଏ ଆଇବା ମାସର 15 ତାରିଖ ତକ ଆବେଦନ କରାଯାଇପାରବା ବୋଲି ସୂଚନା ମିଳିଛି। କୃଷିଭିତ୍ତିକ ଗଣପର୍ବ ରଜ ପରବର ଆଜି 2 ନମ୍ଘର ଦିନ ରଜ ସଂକ୍ରାନ୍ତିଥି ଗାଁନୁ ସହର ଉତ୍ସବ ମୁଖର ହୋଇଛି। ରାଜ୍ୟର ଭିନ୍ ଭିନ୍ ଇଲାକାନ ଏଥିଲାଗି କାର୍ଯ୍ୟକ୍ରମମାନ କରାଯାଉଛି। ଇ ପରବ 3 ଦିନ ତକ ପାଳନ ହେସି। ଗଲାକାଲ ପହିଲି ରଜ କରାଯାଇଥିବା ବେଳେ ଆଜି ରଜ ସଂକ୍ରାନ୍ତି ଆଉ ଆଇବାକାଲ ଭୂମି ଦହନ ପାଳନ କରାଯିବା। 4 ନମ୍ଘର ଦିନେ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇକରି ରଜ ପର୍ବ ଶେଷ ହେବା। ସେଆଡ଼େ ବୌଦ୍ଧ ଜିଲ୍ଲାନ ଗାଁନୁ ସହର ତକ ରଜ ଉତ୍ସବ ପାଳନ କରାଯାଉଛି। ଖାସକରି ବୌଦ୍ଧ ସହର ଆର୍ ହରବଙ୍ଗା ବ୍ଲକର ବହୁଟେ ଗାଁନ ଉଷ୍ଣାକିଥି ରଜ ପରବ ପାଳନ କରାଯାଉଛି। ଟୁକେଲମାନେ ଦୁଲି ଖେଲବାର ସହିତ ଘରେ ପୋଡ଼ପିଠା, କାକରା, ମୁଢ଼ି, ନଡ଼ିଆ ଖାଇକରି ରଜ ପରବ ମନାଉଛନ୍। ସୋନପୁର ଆଉ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ରେଲ ଷ୍ଟେସନ ଭିତରେ ତିଆରି ହୋଇଥିବା ନୂଆ ରେଲ ଲାଇନ୍ର କାମ ଯାଞ୍ଚ କରାଯିବାର ସହିତ ସ୍ପିଡ୍ ରେଲ୍ର ଟ୍ରାଏଲ୍ ରନ୍ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ୍ର ରେଲ୍ ସୁରକ୍ଷା କମିଶନର ବ୍ରିଜେଶ କୁମାର ମିଶ୍ର, ସମ୍ବଲପୁର ଡିଆର୍ଏମ୍ ତୁଷାର କାନ୍ତି ପଣ୍ଡା ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ରହିକରି କାମର ତଦାରଖ କରିଥିଲେ। ନୂଆପଡ଼ା ଜିଲ୍ଲା କୋମନାଗଡ଼ ପାଖେ ଥିବା ବନ୍ଧନୁ କାଦୋ ବାହାର କରାଯିବାର ବେଳେ ପ୍ରାଚୀନ କଳାକୀର୍ତ୍ତି ମିଳିଛି। ବନ୍ଧନୁ ମିଳିଥିବା ସ୍ତମ୍ଭ, ତ୍ରିଶୁଲ, ମାଟି ହାଣି ଆର୍ ଶିବଲିଙ୍ଗ ପୂର୍ବ ମଧ୍ୟଯୁଗୀୟ 3 ଖ୍ରୀଷ୍ଟାବ୍ଦ ନୁ 12 ଖ୍ରୀଷ୍ଟାବ୍ଦ ସମୟର ବୋଲି ଅନୁମାନ କରାଯାଉଛି। ଏହି ଜାଗାକେ ଐତିହ୍ୟ ଗବେଷକ ଡକ୍ଟର ଜିତାମିତ୍ର ସିଂହଦେଓ ଆର୍ ଡକ୍ଟର ଫନିନ୍ଦମ ଦେଓ ଯାଇକରି ଅନୁଧ୍ୟାନ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଭଲ ବ୍ୟବହାର କରବାର ଆର୍ ସେମାନଙ୍କୁ ସମ୍ମାନଥି ବଞ୍ଚବାର ଲାଗି ସୁଯୋଗ ଦେବାର ଉଦ୍ଦେଶ୍ୟ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ ପାଳିତ ହେଉଛି। ଗୋଟିଏ ସର୍ଭେ ଅନୁସାରେ ଭାରତନ ଫି 3 ଜଣ ବୟସ୍କଙ୍କ ଭିତରେ ଝନ୍କର ଆର୍ଥିକ ଅଭାବ ରହିଛି। ପାଖାପାଖି 65% ବୟସ୍କ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ନାହିଁ ଥିବାର ଜଣାପଡ଼ିଛି। ବଡ଼ଭାଗୀ ବୟସ୍କ ଲୋକ ସମ୍ମାନଜନକ ଜୀବନଯାପନ କରିବାର ଲାଗି ଦୁସ୍ରାମାନଙ୍କର ଉପରେ ନିର୍ଭର କରିଥିସନ୍। ଭିନ୍ ଭିନ୍ ସମୟଥି ସେମାନଙ୍କୁ ନିର୍ଯାତନାର ଶିକାର ହେବାକେ ପଡ଼ିଥିସି। ହେଲ୍ପ ଏଜ୍ ଇଣ୍ଡିଆ ନାଁର ଗୋଟିଏ ବେସରକାରୀ ସଂଗଠନର ରିପୋର୍ଟ ଅନୁସାରେ 32% ବୟସ୍କମାନଙ୍କର ଆୟ 50,000 ଟଙ୍କାରୁ କମ୍ ଥିବାର ବେଳେ 31% ବୟସ୍କ ଲୋକ ସ୍ୱାସ୍ଥ୍ୟ ବୀମା ବିଷୟଥି ସଚେତନ ଅଛନ୍। ସେନ୍ତା 54% ବୟସ୍କ 2ଟାରୁ ଅଧିକା ରୋଗଥି ପୀଡ଼ିତ ଥିବାର ଜଣାପଡ଼ିଛି। ଆଇବା 17 ତାରିଖନୁ ରାଇଜେ ଜବର ବର୍ଷା ହେବା। ମୌସୁମୀ ଆଖେ ବଢ଼ବାର ଲାଗି ପାଗ ଅନୁକୂଳ ଥିବାରୁ ବର୍ଷାର ପରିମାଣ ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଇବାକାଲ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼ର ଗୋଟିଏ ଯୋଡ଼େ ଜାଗାନ ଜବର ଖରା ହେବା। ସେଆଡ଼େ ଆଜି ବାରିପଦାନ ସବୁନୁ ଜହତାତି 43.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେନ୍ତା ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନ 43.6, ନୂଆପଡ଼ାନ 43, ସମ୍ବଲପୁରନ 42.8, ରାଉରକେଲାନ 42.6, ହୀରାକୁଦନ 42.5, ସୋନପୁରନ 42.3, ବଲାଙ୍ଗୀରନ 42.2, ଟିଟିଲାଗଡ଼ ଓ ସୁନ୍ଦରଗଡ଼ନ 42, ବୌଦ୍ଧନ 41.8 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। প্রধানমন্ত্রী নরেন্দ্র মোদী আয়বা 18 তারিখ দিন পিএম কিষাণ সম্মান নিধি যোজনার 17 নম্বর কিস্তি দেবে। রাজ্যের আইন শৃঙ্খলা পরিস্থিতির সমীক্ষা কলে মুখ্যমন্ত্রী, লোকমানকু গুণাত্মক সেবা দেবারকে দেলে নির্দেশ। আয়বা মাসর পহলানু কার্যকারী হেবা নয়া ফৌজদারি আইন, নয়া আইন বাবদে সচেতনতা লাগি সরকারি স্তরটি করা যাচ্ছে ভিন ভিন কার্যক্রম। আউর কৃষিভিত্তিক গণপর্ব রজর দুই নম্বর দিনে আজ পালিত হচ্ছে রজ সংক্রান্তি। আজির আঞ্চলিক খবর ইন শেষ হল, জুহার।